ଆଜ୍ଞା ନମସ୍କାର, ମୁଁ ସାବିତ୍ରୀ ଗାଇନି କହୁଛି, 18 ନମ୍ବର ୱାର୍ଡ ଗଙ୍ଗୁଆ ବସ୍ତିରୁ। ଆମର ବସ୍ତିରେ ଲାଇନ୍ ନାହିଁ, 25 ବର୍ଷ ହେଲାଣି ଆମେ ରହିକିରି ଆସୁଛୁ। ଏପର୍ଯ୍ୟନ୍ତ ଆମେ ଡିବି ଜାଳିକିରି ଛୁଆମାନେ ପାଠ ପଢୁଛନ୍ତି, ଆମେ ରହୁଛୁ। ବର୍ଷା ଦିନ ଯେହେତୁ ସାପ ସୁପା ଜନ୍ତୁ ଜନ୍ତୁ ଆସି ଘରେ ପଶୁଛନ୍ତି, ଯିବା ଆସିବା ପାଇଁ ବି ଭଲ ରାସ୍ତା ଖଣ୍ଡେ ବି ନାହିଁ। ଆମର ଲାଟ୍ରିନ୍ର ସୁବିଧା ବି ନାହିଁ, ଆମେ ବାହାରକୁ ଯିବାକୁ ପଡୁଛି। ଦୟାକରି ଆମର ଯଦି ଏସବୁ ଅସୁବିଧାକୁ କିଛି ଯଦି ସୁବିଧାରେ ପରିଣତ କରାଯାଇ ପାରିବ, ତାହେଲେ ଆମ ସାହି ବାସିନ୍ଦା ବହୁତ ଖୁସିରେ ରହିବୁ।